ନମସ୍କାର, ମୁଁ ସୁକୁମାରୀ ଶବର, 46 ନମ୍ବର ୱାର୍ଡ ଶବର ସାହିରୁ କହୁଛି। ଆମର ଲାଟିନ୍ର ନାହିଁ, ଆମର 10 ଘରଙ୍କର ଗୋଟିଏ ଲାଟିନ୍ ଅଛି। ଆମର ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଛି, ସେ ଲାଟିନ୍ ବି ଖରାପ ହେଇ ହେଇଗଲାଣି। ଯିବା ଆସିବା କରିବାକୁ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଦୟାକରି ଆମର ଯଦି ସେ ଲାଟିନ୍କୁ ଆଉ ଥରେ ରିପେୟାରିଂ କରାଯାଏ କି ନୂଆ ଲାଟିନ୍ ଦିଆଯାଏ, ଆମେ ବହୁତ ଖୁସି ହୁଅନ୍ତୁ।